ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପୁରୀ ଶ୍ରୀମନ୍ଦିରରେ ମକର 84 ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏବଂ ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜାରି ରହିବ ଶୀତଲହରୀ, 6 ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କୃତି ପର୍ଯ୍ୟଟନ ବିଭାଗ ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଉଦୟଗିରିଠାରେ ଆୟୋଜିତ ଦ୍ୱିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀର ଚତୁର୍ଥ ଦିବସରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ମାଧ୍ୟମରେ ବୌଦ୍ଧ ପର୍ଯ୍ୟଟନର ବିକାଶ ହେବା ସହ ଶାନ୍ତି ଓ କରୁଣାର ବାର୍ତ୍ତା ବିଶ୍ୱରେ ପହଞ୍ଚପାରିବ। ରତ୍ନଗିରି, ଲଳିତଗିରି, ଉଦୟଗିରି, ଜିରାଙ୍ଗ, ଧଉଳି ଭଳି ବୌଦ୍ଧ କୀର୍ତ୍ତିରାଜିର ସାମଗ୍ରିକ ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ଇତିହାସ ସମ୍ବନ୍ଧୀୟ ଆଧୁନିକ ଗବେଷଣା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସୁସମୃଦ୍ଧ ବୌଦ୍ଧ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଓଡ଼ିଶାକୁ ଦେଶର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍ ସହ ଯୋଡ଼ିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ରାଜ୍ୟର ବୌଦ୍ଧ ତନ୍ତ୍ରଜାନ ଏବଂ ଗୁରୁ ପଦ୍ମସମ୍ଭବଙ୍କ ସମ୍ବନ୍ଧୀୟ ପ୍ରମାଣ ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଛି। ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ 1700ରୁ ଉର୍ଦ୍ଧ୍ୱ ଧର୍ମାବଲମ୍ବୀ ଗୁରୁ ଓ ପର୍ଯ୍ୟଟକ ଯୋଗ ଦେଇଛନ୍ତି। ଏହି ଅବସରରେ ଉଦୟଗିରି ସ୍କରଣିକା ସହ ବୌଦ୍ଧ ଐତିହ୍ୟ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚିତ ହୋଇଛି। ସମ୍ମିଳନୀରେ ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନର ରିଚାର୍ଡ ଦିକ୍ସେ, ଫରାସୀ ତତ୍ତ୍ୱବିତ୍ ଡକ୍ଟର ଫ୍ରେଡ୍ରିକ୍ ମରୁନ୍ଭାଲ୍, ବିଶିଷ୍ଟ ଲେଖକ ତଥା ଗବେଷକ ପ୍ରବୀର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଓ ଓଡ଼ିଆ ଭାଷାକୁ ଜୀବନ୍ତ ରଖିବାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସୁରଜ କହିଛନ୍ତି, ବ୍ୟାସକବିଙ୍କ ସାହିତ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଯୁବପିଢ଼ି ବ୍ୟାସକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ଆଗେଇ ଆସିବା ଦରକାର। ସରକାରୀ ନଥିପତ୍ରରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଶ୍ରୀ ସୁରଜ କହିଛନ୍ତି।
ଫକୀରମୋହନଙ୍କର ଜୀବନ ଚରିତ୍ର, ଫକୀରମୋହନଙ୍କର ତ୍ୟାଗ ତିତିକ୍ଷା ଭରା ସଂଘର୍ଷ ଜୀବନ, ସେ ସମୟରେ ତାଙ୍କର ଯେଉଁ ଆଭିମୁଖ୍ୟ ଥିଲା ତାହା ଜାତିକୁ ଆଜି ବଞ୍ଚେଇ ରଖିଛି, ଭାଷାକୁ ବଞ୍ଚେଇ ରଖିଛି ଏବଂ ଭାଷାଟା ବଞ୍ଚିଛି ବୋଲି ଆଜି ଆମେ ଭୂମିଟେ ପାଇଛନ୍ତି। ଏ ଦିନରେ ତାଙ୍କୁ ସ୍ମରଣ କରୁଛେ, ତାଙ୍କୁ ନମନ କରୁଛେ।
ଏହି ଅବସରରେ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ନୃସିଂହଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଦ୍ୟ ଶେଷ ହୋଇଥିବା କୁମ୍ଭୀର ଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା 84 ପହଞ୍ଚିଛି। ଗତବର୍ଷ ଏହି ସଂଖ୍ୟା ଥିଲା 81। ଚଳିତ ମାସ 5 8 ତାରିଖ ପର୍ଯ୍ୟନ୍ତ ଶିମିଳିପାଳରେ ଥିବା 8 ପ୍ରମୁଖ ଜଳାଶୟର 20 ସ୍ଥାନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ଦେଓ ନଦୀରେ ସର୍ବାଧିକ 60 କୁମ୍ଭୀର ଥିବା ଜଣାପଡ଼ିଛି। ଦକ୍ଷିଣ ଶିମିଳିପାଳ ଜଙ୍ଗଲ ଉପଖଣ୍ଡରେ 78 କୁମ୍ଭୀର ଥିବାବେଳେ ଉତ୍ତର ଶିମିଳିପାଳ ଉପଖଣ୍ଡରେ ଗୋଟିଏ ଏବଂ ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ 5 କୁମ୍ଭୀର ଅଛନ୍ତି। ନିରନ୍ତର ସଂରକ୍ଷଣ ପଦକ୍ଷେପ ଯୋଗୁଁ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜଙ୍ଗଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଫସଲ ଅମଳର ପର୍ବ ମକର ସଂକ୍ରାନ୍ତି ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଶୀତ ଋତୁର ଶେଷ ଏବଂ ଦିନ ବଡ଼ ହେବା ଆରମ୍ଭକୁ ଏହି ଦିବସ ସୂଚିତ କରିଥାଏ। ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠ ତଥା ଅନ୍ୟ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଭିନ୍ନ ମହୋଦଧି ଓ ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି। ମକର ସଂକ୍ରାନ୍ତିର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ବୈତରଣୀ ନଦୀ ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇବା ସହ ରଘୁନାଥଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାର ଏହି ମହାନ ପରମ୍ପରା ଆମ ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ କରୁଛି।
ଓଡ଼ିଶାର କିଭଳି ଭାବରେ ସର୍ବମଙ୍ଗଳ ହେବ, ସର୍ବକଲ୍ୟାଣ ହେବ, ଓଡ଼ିଶାରେ ବିକାଶ ହେବ, ସମୃଦ୍ଧ ଓଡ଼ିଶା ହେବ, ବିକଶିତ ଓଡ଼ିଶା ହେବ, ଆଉ ସେଥିପାଇଁ ଆଜି ପ୍ରଭୁଙ୍କ ଆଶୀର୍ବାଦରେ ଯେଉଁ ଦାୟିତ୍ୱ ଦିଆଯାଇଛି ଏ ବର୍ଷ ଇଏ ସବ୍ୟା କାବେରୀ ଘାଟରେ ଏ ରାଜନଗରରେ ଏଠି ବୁଡ଼ ମାରିବା ପାଇଁ ଇଏ ନିଶ୍ଚିତ ଭାବରେ ସେ ପ୍ରଭୁଙ୍କର ହିଁ ଆଦେଶ ଥିବ। ଆଉ ସେଥିରେ ଓଡ଼ିଶାର ସର୍ବମଙ୍ଗଳ କେମିତି ହେବ, କେନ୍ଦୁଝର ଜିଲ୍ଲା କେମିତି ସମୃଦ୍ଧ ହେବ, କେନ୍ଦୁଝର ଲୋକମାନେ କିଭଳି ଭାବରେ ସମୃଦ୍ଧ ହେବେ, ସେଥିପାଇଁ ଆଜି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଏବଂ ସବ୍ୟା କାବେରୀ ଘାଟରେ ଏ ପବିତ୍ର ବୁଡ଼।
ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ମକର ସଂକ୍ରାନ୍ତି ଲାଗି ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସାକ୍ଷୀଗୋପାଳସ୍ଥିତ ଶ୍ରୀଗୋପାଳଜୀଙ୍କ ମନ୍ଦିର, ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦେବଙ୍କ ପୀଠ, ଭଦ୍ରକର ବାବା ଆରଡ଼ିର ଆଖଣ୍ଡମଣିଙ୍କ ପୀଠ, ବଡ଼ମ୍ବାର ସିଂହନାଥ ପୀଠ, ପଶ୍ଚିମ ଓଡ଼ିଶାର ନୃସିଂହନାଥ, ହରିଶଙ୍କର, ମା ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ନୟାଗଡ଼ ଜିଲ୍ଲାର ଭାପୁର, ଓଡ଼ଗା, ଖଣ୍ଡପଡ଼ା, ଦଶପଲ୍ଲା, ଗଣିଆ ଆଦି ବ୍ଲକର 12 ସ୍ଥାନରେ ମକର ମେଳା ଆଜିଠାରୁ ଆରମ୍ଭ ହୋଇଛି। କୃଷିଭିତ୍ତିକ ଏହି ପର୍ବରେ ଠାକୁରଙ୍କ ନିକଟରେ ସୁସ୍ୱାଦୁ ମକର ଚାଉଳ ନୈବେଦ୍ୟ ଭାବରେ ଅର୍ପଣ କରାଯାଇଛି। ଅନ୍ୟପକ୍ଷରେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧବଜୀଙ୍କଠାରେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତି ଆଜି ଶେଷ ହୋଇଛି। ଏହାସହ ଶ୍ରୀ ନୀଳମାଧବଜୀଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ୱ ଦେବତା ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବଙ୍କ ପାର୍ଶ୍ୱ ପରିବର୍ତ୍ତନ କରାଯାଇଛି। ବୌଦ୍ଧ ଜିଲ୍ଲା ପଲାସଗୁଡ଼ାଠାରେ ମକର ମେଳା ଆରମ୍ଭ ହୋଇଛି। 13 ଦିନ ଧରି ଆୟୋଜିତ ଏହି ମେଳାରେ ପ୍ରଥମ ଦିନରେ ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ସମେତ ବିଭିନ୍ନ ଦେବୀ ଓ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭଦ୍ରକ ସହର କଚେରୀ ବଜାରଠାରେ ଥିବା ମା' ତାରିଣୀଙ୍କ ମନ୍ଦିରରେ ଆୟୋଜିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆରଡ଼ିର ବାବା ଆଖଣ୍ଡମଣି ଆଜି ଶ୍ରଦ୍ଧାଳୁମାନଙ୍କୁ ଦିଗମ୍ବର ଯୋଗୀ ଓ ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି। ଏହି ଅବସରରେ ବାବାମଣିଙ୍କ ନିକଟରେ ମକର ଚାଉଳ, ପୋଡ଼ ପିଠା ଲାଗି ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣ ଓ ବାବା ହଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ମେଳା ଆୟୋଜିତ ହୋଇଛି। 7 ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳାରେ ମାନସିକଧାରୀମାନେ ବୁଡ଼ ପକାଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି ଅବସରରେ ଶ୍ରୀଜୀଉଙ୍କର ମକର 84 ବେଶ ଅନୁଷ୍ଠିତ ହୋଇଯାଇଛି। ଦ୍ୱାରପିଠା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ହୋଇଥିଲା। ପରେ ଶ୍ରୀଜୀଉମାନଙ୍କର ପଟ ପହରଣ ଲାଗି କରାଯିବା ସହ ତ୍ରିମୁଗୁଣ୍ଡିରେ ମକର ଚୂଳ ଓ କର୍ପୂର ଲାଗି ହୋଇ ବେଶ ବଢ଼ିଥିଲା। ମୈଲମ, ମହାସ୍ନାନ, ସର୍ବାଙ୍ଗ ଲାଗି ଆଦି ନୀତି ପରେ ମାଳ ଚୂଳ ଲାଗି ହୋଇ ମହାପ୍ରଭୁ ମକର 84 ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କୁମ୍ଭାରପଡ଼ାସ୍ଥିତ ଆଲମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଥିବା ସ୍ୱତନ୍ତ୍ର 5 ମକର ତାଡ଼ରେ ମକର ଚାଉଳ ଭୋଗ ହେବା ସହ ଏହା ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବାର ପରମ୍ପରା ରହିଛି। ଉପମୁଖ୍ୟମନ୍ତ୍ରୀ କନକବର୍ତ୍ତନ ସିଂହଦେଓ ଆଜି ପାଟଣାଗଡ଼ ଗସ୍ତରେ ଯାଇ ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ 55 କୋଟି ଟଙ୍କା ବ୍ୟୟରେ 16 ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଭୂମିହୀନମାନଙ୍କୁ 4 ଡିସିମିଲ୍ ଲେଖାଏଁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା 27 ତାରିଖରୁ ଆରମ୍ଭ ହେବ। ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବର ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପୂର୍ବରୁ ଆସନ୍ତା 22 ତାରିଖରେ ମହୋତ୍ସବ ହେବା ନେଇ ସ୍ଥିର କରାଯାଇଥିଲା। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ମାଲକାନଗିରି ଜିଲ୍ଲାର 15 ଛାତ୍ର ନାମ ଲେଖାଇଛନ୍ତି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରଚେଷ୍ଟାକ୍ରମେ ଜିଲ୍ଲାର ଏହି ଛାତ୍ରମାନେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲ୍ଲାର ଜନଜାତି ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରି ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପାଣିପାଗ ରାଜ୍ୟରେ ଶୀତଲହରୀ ଜାରି ରହିଛି। ଆସନ୍ତା 17 ପର୍ଯ୍ୟନ୍ତ ଶୀତର ପ୍ରଭାବ ଜାରି ରହିବ। ତେବେ 18 ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ମଧ୍ୟରେ ଶୀତଲହରୀ ବୃଦ୍ଧି ପାଇ କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପୁରୀ ଶ୍ରୀମନ୍ଦିରରେ ମକର 84 ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏବଂ ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜାରି ରହିବ ଶୀତଲହରୀ। 6 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।